శ్రీమద్భాగవతం దశమ స్కంద 29వ అధ్యాయం. 29, 33 ఏ వచ్చి పంచటి రసం రాస పంచాధ్యాయ జాకి భాగవతంర సార్. తిరు భాగవతం సార్ బుద్ధికి వెళ్ళే సెయ్ జన సెయ్ స్థరకు గల సెటకు బుద్ధిపరివే. భగవద్గీతరు జ భగవాన్ కైసంది మనుష్యాణం సహస్రేషు కశ్చిత్ జతతి సిద్ధయ యతతామపి సిద్ధానాం కశ్చిన్ మాంగ్ వ్యతి తత్వత. హజార లోకమాన భిత్తరే ఖూబ్ గతిత్ లోక జీవనరే సిద్ధి లాభ కరివా పై చేష్టా కరుచంది ఏవం సేవలి సిద్ధమానక భిత్తరే హజార హజార సిద్ధమానక భిత్తరే క్వచిత్ లోక భగవాన్కు తత్వ జానంతి. తను ఏ రాశులలో తత్వ మధ్య సేవలి భావరే బహుత్ గూఢ తత్వ ତାକୁ ବୁଝିବାକୁ ହେଲେ ଜଣେ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେ ସେଟାକୁ ବୁଝିପାରିବ. ତ୍ରିଗୁଣ ଭିତରେ ରହିଲେ ସେଟାକୁ ଠିକ୍ ଭାବରେ ବୁଝିପାରିବେନି. ଯାହା ହଉ, ଦଶମ ସ୍କନ୍ଦ 28 ଅଧ୍ୟାୟରେ ଭଗବାନଙ୍କ ରାସଲୀଳା ବିଷୟରେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ. ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଥରେ ଆମର ଏଟାକୁ ବର୍ଣ୍ଣନା କରାଯାଇଛି, କାର୍ତ୍ତିକ ଶୁକ୍ଳ ତୃତୀୟା ଆରମ୍ଭରୁ ନବମୀ ପର୍ଯ୍ୟନ୍ତ ଭଗବାନ ଯେତେବେଳେ 7 ବର୍ଷ ହେଇଥିଲେ, ଭଗବାନ ଯେତେବେଳେ 6 ବର୍ଷରେ ହେଲେ କାର୍ତ୍ତିକ ଶୁକ୍ଳ ଅଷ୍ଟମୀରେ ସେ ଗୋଚାରଣ କଲେ, ତା ପୂର୍ବରୁ ଗାଭୀ ଚାରଣ କରୁଥିଲେ. ଯେତେବେଳେ 7 ବର୍ଷ ହେଇଥିଲା ତାଙ୍କୁ, କାର୍ତ୍ତିକ ଶୁକ୍ଳ ତୃତୀୟ ଦିନରୁ ନବମୀ ପର୍ଯ୍ୟନ୍ତ ଏଇ 7 ଦିନ ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ. ଦଶମ ଦିନରେ ଗୋପମାନଙ୍କର ଯେଉଁ ଇଷ୍ଟଗୋଷ୍ଠୀ ହେଇଥିଲା ସେମାନେ ବିଷ୍ମ ପ୍ରକାଶ କରିଥିଲେ, ଏଇଟା ଆମେ ସବୁ ବର୍ଣ୍ଣନା କରିସାରିଛେ. ଏକାଦଶ ଦିନରେ ଗୋବିନ୍ଦ ଅଭିଷେକ କରାଗଲା, ଇନ୍ଦ୍ର ଆସିକରି ଭଗବାନଙ୍କର ଅଭିଷେକ କଲେ. ଦ୍ୱାଦଶ ଦିନରେ ଏକାଦଶୀ ଯେଉଁ ଇଏ ହେଇଥିଲା, ଏକାଦଶୀ ପାଳନ କରିକି ଦ୍ୱାଦଶୀରେ ନନ୍ଦ ମହାରାଜ ଯେଉଁ ସ୍ନାନ କରିବା ଯାଇଥିଲେ, ବରୁଣ ଲୋକକୁ ଯାଇଥିଲେ, ବରୁଣ ଲୋକ ଗମନ, ତେଣୁ ଅଷ୍ଟମ ବର୍ଷ ଆଶ୍ୱିନ ପୂର୍ଣ୍ଣିମାରେ ଏଇ ରାସ ସବୁଠି ଆରମ୍ଭ ହେଇଥିଲା. ଅଷ୍ଟମ ବର୍ଷ ଭଗବାନ ଯେତେବେଳେ 8 ବର୍ଷ ହେଇଥିଲେ, ତେଣୁ ସେ ରାତିରେ ସବୁ ଏଇ ଯେଉଁ କେଉଁ ରାତି, ସେ ହେଉଛି ଆଶ୍ୱିନ, ଆଶ୍ୱିନ କୁମାର ପୂର୍ଣ୍ଣମୀ, ଆଶ୍ୱିନ ପୂର୍ଣ୍ଣମୀରେ ଭଗବାନ ଯେତେବେଳେ ବଂଶୀବାଦନ କଲେ, ରାତି ଅଧରେ ସବୁ ଗୋପୀମାନେ ଯିଏ ଯାହା କାର୍ଯ୍ୟରେ ସବୁ ରତ ଥିଲେ ସବୁ ତ୍ୟାଗ କରିକିରି, ସମସ୍ତେ ସବୁକିଛି ତ୍ୟାଗ କରିକି ସେ ଯାଇଲେ ଗଲେ କେଉଁଠିକି, ହଁ ଯାଇଲେ. ତେଣୁ ଯିଏ ଯେତେ ତାଙ୍କୁ ଅଟକେଇଲେ ମଧ୍ୟ ସେ ଆଉ କିଛି ନ ଶୁଣିକିରି ସମସ୍ତେ ଚାଲିଲେ ଗୋପୀମାନେ. ତେଣୁ ଯେଉଁ ଭଗବତ ଗୀତାରେ ଭଗବାନ କହିଛନ୍ତି, ସବୁଠାରୁ 3 ପ୍ରକାର ଜ୍ଞାନ ଦେଇଛନ୍ତି, ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ. ଗୁହ୍ୟତମ ଜ୍ଞାନ ହେଉଛି କ'ଣ, ସର୍ବଗୁହ୍ୟତମ ଗୁହ୍ୟ ଶୃଣୁମି ପରମ ବଚ. ଗୁହ୍ୟତମ ଜ୍ଞାନକୁ ଭଗବାନ ପ୍ରଥମେ ଭଗବତ ଗୀତା 9 ଅଧ୍ୟାୟ 34 ଶ୍ଲୋକରେ କହିଥିଲେ, ପୁଣି ଆଉ ଥରେ 18 ଅଧ୍ୟାୟ 66 ଶ୍ଲୋକରେ କହୁଛନ୍ତି ଯେ ମନ୍ମନା ଭବ ମଦଭକ୍ତୋ ମର୍ଯ୍ୟାଜି ମାଂ ନମସ୍କୃ. ଏଇ 4ଟି ହେଉଛି ସବୁଠାରୁ ଗୁହ୍ୟତମ ଜ୍ଞାନ. ତେଣୁ ଏଇ 4ଟି ଜିନିଷ କରିବା ପାଇଁ ହେଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମହାମେଘଂ ଶରଣଂ ବ୍ରଜ. ବ୍ରଜ ଯେଉଁ ଶବ୍ଦ ଭଗବାନ କହିଛନ୍ତି, ଏଇ ବ୍ରଜ ସେମାନଙ୍କ ପ୍ରେମ କଥା ଚିନ୍ତା କରିକି ସେ ବ୍ରଜ ବୋଲି କହିଛନ୍ତି, ଯେ କି ସବୁ ତ୍ୟାଗ କରିକିରି ଭଗବାନ ଶରଣରେ ଯାଇଛନ୍ତି. ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କାମଂ କ୍ରୋଧଂ ଭୟଂ ସ୍ନେହଂ ମୈକ୍ୟଂ ସହୃଦମେବ ଚ ନିତ୍ୟଂ ହରୋ ବିଧତୋ ଯାଆନ୍ତି ତନ୍ମୟତାଙ୍କିତେ. ଯିଏ ଯେକୌଣସି ଭାବରେ କିଏ କାମରେ କାମ ଦ୍ୱାରା ପ୍ରକଟ ହେଇକି ଆସୁ, ବା କିଏ କ୍ରୋଧରେ ଭଗବାନଙ୍କର ସହିତ ଯୁକ୍ତ ହେଉ, କିଏ ଭୟରେ, ଯେମିତି କ୍ରୋଧରେ କ୍ରୋଧ କିଏ କରିଥିଲା ଭଗବାନଙ୍କ ସହିତ, କଂସ ବି ଭୟ କରୁଥିଲା, ଭୟାତ୍ କଂସ ବୋଲି କୁହାଯାଉଛି, କ୍ରୋଧ କାମ ଏସବୁ ଅନ୍ୟାନ୍ୟ ବିଭିନ୍ନ ଅସୁରମାନେ ଭଗବାନଙ୍କ ସହିତ କ୍ରୋଧ କରିଥିଲେ ଏବଂ ବିଭିନ୍ନ ପ୍ରକାର ସ୍ନେହ କିଏ ସ୍ନେହରେ ଗୋପୀମାନେ ସ୍ନେହରେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲେ ମୈକ୍ୟ କିଏ ମଧ୍ୟ ଭଗବାନଙ୍କ ସହିତ ଏକ ହେବା ପାଇଁ ଚାହୁଁଛନ୍ତି କିଏ ସୁହୃଦ ଭଗବାନଙ୍କର ନିଜ ଲୋକ ନିଜ ଜନ ଯେଉଁମାନେ ଇତ୍ୟାଦି ସମ୍ବନ୍ଧ ରହିଛି ଏ ସମୟ ଯାହା ହଉ ଯିଏ ଯେକୌଣସି ଉପାୟରେ ନିତ୍ୟଂ ହରୁ ବିଧଦତୁ ହରି ହରି ଶବ୍ଦରେ ଅନେକ ଅର୍ଥ ରହିଛି ମୁଖ୍ୟ ହେଉଛି ଦୁଇଟି ଗୋଟେ ହେଉଛି ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ ସେ ସମସ୍ତଙ୍କର ସମସ୍ତ ଅମଙ୍ଗଳ ହରି ହରଣ କରିନିଅନ୍ତି ଅହଂ ତ୍ୱାଂ ସର୍ବ ପାପେ ବି ମୁଖେଇ ସ୍ୱାମୀ ସେ ହେଉଛନ୍ତି ହରି ଏବଂ ପ୍ରେମ ପ୍ରଦାନ କରିକି ସମସ୍ତଙ୍କ ମନକୁ ମଧ୍ୟ ଆକର୍ଷଣ କରନ୍ତି ସେ ହରି ସହିତ ଯିଏ ଯୌଭଳି ଭାବରେ ଯୁକ୍ତ ହେଲେ ମଧ୍ୟ ଯାଆନ୍ତି ତନ୍ମୟତାଂ ହିତେ ସେମାନେ ସେଇ ଭଗବାନଙ୍କର ଯେଉଁ ରହିଛି ଯେଉଁ ଭଗବାନଙ୍କର ଯେଉଁ ସ୍ଥିତି ରହିଛି ସଚ୍ଚିଦାନନ୍ଦମୟ ସ୍ଥିତି ସେଇ ସ୍ଥିତିକୁ ସେମାନେ ପ୍ରାପ୍ତ ହେବେ ଆମର ପ୍ରକୃତ ସ୍ୱରୂପ ଆମେ ପ୍ରାପ୍ତ ହେବା ତେଣୁ ଗୋପୀମାନେ ଯେତେବେଳେ ଆସିଲେ ଭଗବାନ ତାଙ୍କୁ ପ୍ରଥମେ କହିଲେ ଯେ ତୁମେ ଏତେ ରାତିରେ ଯେଉଁ ତୁମର ଆତ୍ମୀୟ ପରିଜନମାନଙ୍କୁ ତ୍ୟାଗ କରିକି ଆସିବାଟା ଏଇଟା ଠିକ୍ ହେଇନି ଆଉ ଯାହା ବର୍ତ୍ତମାନ ତୁମେ ଯଦିଓ ଆସିଛ ବନର ସଭା ଦର୍ଶନ କରିବା ପାଇଁ ବନର ସଭା ଦେଖି ଶୀଘ୍ର ଚାଲିଯାଅ କାରଣ ସେମାନେ ତୁମ ପାଇଁ ସବୁ ଅପେକ୍ଷା କରିଥିବେ ଏ କଥା ଯେତେବେଳେ ଶୁଣିଲେ ଗୋପୀମାନେ ପୁଣି ସେମାନେ ବହୁତ ବହୁତ ମନରେ ବହୁତ କ୍ରୋଧ ପ୍ରକାଶ କରିକିରି ଭଗବାନଙ୍କୁ ସବୁ କହିଲେ ବହୁତ କଥା ଅନେକ କଥା କହିଲେ ଆମେ ସବୁକିଛି ତ୍ୟାଗ କରିକି ତୁମ ପାଖକୁ ଆସିଲୁ ତୁମେ ଏଇଭଳି ଭାବରେ ବର୍ତ୍ତମାନ କହୁଛ ଏମିତି ଯେତେବେଳେ କହିଲେ ଭଗବାନ ତାଙ୍କ ସହିତ ରାସଲୀଳା କରିଛନ୍ତି ତେଣୁ ଏଇ ରାସଲୀଳାରେ ଯେତେ ଗୋପୀ ଥିଲେ ଭଗବାନ ନିଜକୁ ସେତିକି ଭାବରେ ବିସ୍ତାର କରିଛନ୍ତି ତ୍ରିଶତ କୋଟି ବୋଲି କୁହାଯାଉଛି ଗୋପୀମାନେ କେତେ ଥିଲେ ତିରିଶ କୋଟି ତେଣୁ ଭଗବାନ ନିଜକୁ ମଧ୍ୟ ସେଇଭଳି ଭାବରେ ବିସ୍ତାର କରିଛନ୍ତି ଦୁଇ ଦୁଇ ଗୋପୀମାନଙ୍କ ମଧ୍ୟରେ ଜଣେ ଜଣେ କୃଷ୍ଣ ରହିଛନ୍ତି ବା ଦୁଇ ଦୁଇ କୃଷ୍ଣଙ୍କ ମଧ୍ୟରେ ଜଣେ ଗୋପୀ ରହିଛନ୍ତି ତେଣୁ ସବୁ ଗୋପୀମାନେ ଭାବୁଛନ୍ତି କୃଷ୍ଣ ମୋ ପାଖରେ ଅଛନ୍ତି ତେଣୁ ଏଇଭଳି ଭାବରେ ରାସଲୀଳା ହେଇଥିଲା ଯେଉଁ ରାସଲୀଳାରେ ଭଗବାନ ନୃତ୍ୟ ଇତ୍ୟାଦି ଅନେକ ପ୍ରକାର ଆନନ୍ଦ ଉପଭୋଗ କରିଥିଲେ ସମସ୍ତ ଗୋପୀମାନଙ୍କ ସହିତ ତେଣୁ ଗୋପୀମାନଙ୍କର ସେଠି ଆସିଗଲା କ'ଣ ତାଙ୍କର ଗର୍ବ ଆସିଗଲା ଯେ ସବୁଠାରୁ ଶ୍ରେଷ୍ଠ ପୁରୁଷ ଆମ ସହିତ ଆନନ୍ଦ ପ୍ରଦାନ କରୁଛନ୍ତି ଆମକୁ ଏଭଳି ଭାବରେ ଯେତେବେଳେ ତାଙ୍କର ଗର୍ବ ଆସିଗଲା ସେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହେଇଗଲେ ତେଣୁ ଭଗବାନଙ୍କ ବିରହରେ ଗୋପୀମାନେ ତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଗୋପୀମାନେ ଚାରିଆଡ଼େ ଖୋଜୁଛନ୍ତି କୁଆଡ଼େ ଗଲେ କୃଷ୍ଣ ତେଣୁ ବିଭିନ୍ନ ବନରେ ଯେଉଁ ରହିଛନ୍ତି ଛୋଟ ବୃକ୍ଷଟ ତୁଳସୀଠାରୁ ଆରମ୍ଭ କରି ବିରାଟ ବୃକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ପଚାରୁଛନ୍ତି କୃଷ୍ଣ ଏପଟେ ଆସିଥିଲେ କି କୃଷ୍ଣ ଏପଟେ ଆସିଥିଲେ କି ସେମାନେ ସବୁ ଭାବାବେଶରେ ସବୁ ଏଇଭଳି ଭାବରେ କହୁଛନ୍ତି କୃଷ୍ଣ ଗୋପୀମାନଙ୍କର ଯେଉଁ ଭକ୍ତିରେ ଯେଉଁ ଅଗ୍ରଗତି ହେଲେ ବିଭିନ୍ନ ସ୍ତର ସବୁ ରହିଛି ଭକ୍ତିରେ ଶ୍ୟାମଚନ୍ଦ୍ର ବର୍ଣ୍ଣନା କରାଯାଇଛି ଯେ ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି ଇଚ୍ଛା ତଥା ନିଷ୍ଠା ରୁଚି ତା ଆସକ୍ତି ଏଇଭଳି ଭାବରେ ଭାବ ସ୍ତରକୁ ଆସିବ ଜଣେ କିଛି ଶ୍ରଦ୍ଧା ରହିଛି କିଛି ବିଶ୍ୱାସ ରହିଛି ଯେଉଁଥିପାଇଁ ସେ ସାଧୁସଙ୍ଗ କରୁଛି ସାଧୁସଙ୍ଗ କଲେ କ'ଣ ହେଉଛି ନା ଭଗବାନଙ୍କର ଭଜନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଭଗବାନଙ୍କର ଭଜନ କଲେ କ'ଣ ହେବ ନା ଅନର୍ଥ ନିବୃତ୍ତି ହେବ ଅନର୍ଥ କ'ଣ ଚାରୋଟି ଅନର୍ଥ ରହିଛି ଅସତ୍ ତୃଷ୍ଣା ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ଏଇଟା ହେଉଛି ଅସତ୍ ତୃଷ୍ଣା ଦୁଇରେ ହେଲା ହୃଦୟ ଦୌର୍ବଲ୍ୟ କାମ କ୍ରୋଧ ଲୋଭ ଇତ୍ୟାଦି ଯେଉଁ ରହିଛି ତତ୍ତ୍ୱଗାମ ଏବଂ ଆଉ ଗୋଟେ ହେଉଛି ବିଭିନ୍ନ ପ୍ରକାର ଅପରାଧ, ନାମ ଅପରାଧ, ଧାମ ଅପରାଧ, ବୈଷ୍ଣବ ଅପରାଧ, ଏସବୁ ଯେତେବେଳେ ଅନର୍ଥ ଯେତେବେଳେ ଦୂରୀଭୂତ ହେବ ସେତେବେଳେ ନିଷ୍ଠା ଆସିବ, ତାପରେ ରୁଚି ଆସିବ। ଯେମିତି ଜଣେ ଜଣ୍ଡିସ ରୋଗୀକୁ ଆଖୁ ରସ ଦେଲେ ସେଇଟା ତାକୁ ହିତ ଲାଗିବ, ଯଦିଓ ସେଇଟା ମିଠା, କିନ୍ତୁ ସେ ଆଖୁ ରସ ଯଦି ପାନ କରି ସାରିବ ତାହେଲେ ତା'ର ଜଣ୍ଡିସ ରୋଗ ଭଲ ହେଲେ ସେ ସେଟା ମିଷ୍ଟତ୍ୱଟାକୁ ଅନୁଭବ କରିପାରିବ। ସେଇଭଳି ଭାବରେ ଭଗବାନଙ୍କ ଭଜନରେ ଯେଉଁ ରୁଚି ରହିଛି, ଆନନ୍ଦ ରହିଛି, ଭଗବାନ କଥାରେ ଯେଉଁ ଆନନ୍ଦ ରହିଛି, ସେ ଆନନ୍ଦକୁ ସେ ପ୍ରାପ୍ତ ହେବ, ରୁଚି ଆସିବ। ତାପରେ ଆସକ୍ତି, ଭୌତିକ ଜଗତ ପ୍ରତି ଯେମିତି ଆସକ୍ତି ଜଣ ରହିଛି, ଗୋଟେ ପୁରୁଷର ସ୍ତ୍ରୀ ପ୍ରତି ଯେଉଁ ଆସକ୍ତି ରହିଛି ବା ଗୋଟେ ସ୍ତ୍ରୀ ପୁରୁଷ ପ୍ରତି ଯେଉଁ ଆସକ୍ତି ରହିଛି, ତେଣୁ ଏଇ ଆସକ୍ତି ଭଗବାନ ପ୍ରତି ସେଇଭଳି ଭାବରେ ଆସିବ। ତାପରେ ଭାବସ୍ତରକୁ ଆସିବ, ଭାବସ୍ତର କହିଲେ ଆମେ ଯେମିତି ବର୍ତ୍ତମାନ କଥାବାର୍ତ୍ତା ହେଉଛେ ସେଇଭଳି ଭାବରେ ଭଗବାନ ଏବଂ ଭକ୍ତଙ୍କର ଭାବର ଆଦାନ ପ୍ରଦାନ କରେ। ଚାରୋଟି ମୁଖ୍ୟ ସମ୍ବନ୍ଧ ରହିଛି, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଆଉ ଗୋଟେ ମଧ୍ୟ ସମ୍ବନ୍ଧ ରହିଛି ଶାନ୍ତ ସମ୍ବନ୍ଧ। ତେଣୁ ଭଗବାନଙ୍କର ଯେହେତୁ ଆମେ ଅଂଶ, ତେଣୁ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ଆମର ରହିଛି, ତେଣୁ ଏ ସମ୍ବନ୍ଧ ଜ୍ଞାନ ସେତେବେଳକୁ ଆସିବ। ଭାବସ୍ତରକୁ ଗଲେ ମାନେ ଭଗବାନଙ୍କ ସହିତ ସମ୍ବନ୍ଧ ଜ୍ଞାନ ଆସିବ, ତେଣୁ ସେହି ସମ୍ବନ୍ଧରେ ସେ ଭଗବାନଙ୍କ ସହିତ ଯୁକ୍ତ ହେଇକି ଭଗବାନଙ୍କର ଭଜନ କରିବେ। ତେଣୁ ଏହି ସ୍ତରକୁ ଗଲେ ଏଇଟା ପ୍ରେମ ଆସୁଛି, ପ୍ରେମ ସ୍ତରକୁ ଆସିବେ ସେମାନେ। ତେଣୁ ପ୍ରେମ ସ୍ତରକୁ ଉର୍ଦ୍ଧକୁ ଗଲେ କ'ଣ କ'ଣ ଅଛି? ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ତେଣୁ ଗୋପୀମାନେ, ରାଧାରାଣୀ ଏମାନେ ସବୁ ସେଇ ମହାଭାବ ସ୍ତରର ଅଛନ୍ତି, ଆମେ ଚିନ୍ତା କରିପାରିବାନି ସେ ସ୍ତରକୁ। ଯାହା ହଉ, ବର୍ତ୍ତମାନ ଗୋପୀମାନେ ସେଇ ବିରହରେ, କୃଷ୍ଣଙ୍କ ବିରହରେ ସେ ସବୁଆଡ଼େ ଗଛ ଲତା ଇତ୍ୟାଦି ସମସ୍ତଙ୍କୁ ପଚାରୁଛନ୍ତି କୃଷ୍ଣ କୁଆଡ଼େ ଗଲେ। ବର୍ଣ୍ଣନା କରାଯାଇଛି, ଯଦିଓ ଭଗବାନ ନିଜକୁ ବିଷ୍ଣୁ ରୂପରେ ସେଠି ପ୍ରକାଶ କରିଛନ୍ତି, ଚତୁର୍ଭୁଜ ରୂପରେ ଭଗବାନ ନିଜକୁ ପ୍ରକାଶ କରିଛନ୍ତି, କିନ୍ତୁ ଗୋପୀମାନେ ବିଷ୍ଣୁଙ୍କ ରୂପ ଦେଖିକି ସେତେ ଆନନ୍ଦିତ ହେଇନାହାନ୍ତି। ସେ ଭାବିଲେ ଇଏ ତ ବିଷ୍ଣୁ, ତାଙ୍କୁ ପ୍ରଣାମ କରିକି ସେ ଚାଲି ଯାଉଛନ୍ତି, କୃଷ୍ଣଙ୍କୁ କହୁଛନ୍ତି। ସେ ବିଷ୍ଣୁଙ୍କୁ ଦେଖିଲେ ମଧ୍ୟ ସେ ତାଙ୍କ ପ୍ରତି ଆକର୍ଷିତ ହେଉନାହାନ୍ତି, ଯଦିଓ ଭଗବାନଙ୍କର ଗୋଟେ ରୂପ ହେଉଛି ବିଷ୍ଣୁ ରୂପ, କିନ୍ତୁ ତଥାପି ସେ କିନ୍ତୁ ଯାହା ହଉ ସେଇଟା ପରେ ବର୍ଣ୍ଣନା କରାଯାଇଛି। ଏଇଟା ଯେଉଁ ରହିଛି, ସବୁ ଖୋଜି ଖୋଜିକିରି ଯେତେବେଳେ ଯାଉଛନ୍ତି ଦେଖୁଛନ୍ତି, ସେତେବେଳେ ଭଗବାନଙ୍କର ପଦକୁ ଦେଖିଲେ, ପାଦ ପାଦ ପଦ୍ମରେ ମୁଁ କହିଲି ଭଗବାନଙ୍କର ପାଦ ପଦ୍ମରେ 19 ଚିହ୍ନ ଅଛି, ଡାହାଣ ପାଦରେ 11, ବାମ ପାଦରେ 8। କ'ଣ କ'ଣ ସେ ଚିହ୍ନ ନା? ଚକ୍ର, ପଦ୍ମ, ଆର ଅର୍ଥ ମଧ୍ୟ ରହିଛି। ଚକ୍ର ଅର୍ଥ ହେଉଛି କ'ଣ ନା, ଯେଉଁ 6 ରିପୁ ଅଛି ଆମର, ସେ 6 ରିପୁକୁ ସେ ଦମନ କରିଦେବେ, କାଟିଦେବେ 6 କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ପଦ୍ମର ଅର୍ଥ ହେଉଛି କ'ଣ? ସିମ୍ବଲ ପଦ୍ମ ହେଉଛି, ଯେମିତି ପଦ୍ମ ପ୍ରତି ଭ୍ରମର ଆକୃଷ୍ଟ ହୁଏ ସେଇଭଳି ଭାବରେ ଆମର ମନଭ୍ରମର, ଆମ ମନରୂପକ ଭ୍ରମର ଭଗବାନଙ୍କର ପାଦ ପଦ୍ମ ପ୍ରତି ଆକର୍ଷିତ ହେବ। ତାପରେ ଧ୍ୱଜା, ଧ୍ୱଜାର ଅର୍ଥ ହେଉଛି ତା'ର ସିଗ୍ନିଫିକାନ୍ସ କ'ଣ? ଧ୍ୱଜା, ଧ୍ୱଜା ଅର୍ଥ ହେଉଛି ଅନର୍ଥ ଯେସବୁ ରହିଛି ସେସବୁକୁ ଜୟ କରିବେ ଭଗବାନ ପଦ୍ମପତ୍ର ଯେମାନେ ଆଶ୍ରୟ ନେଇଛନ୍ତି। ତାପରେ ଅଙ୍କୁଶ, ଅଙ୍କୁଶ ଅର୍ଥ ହେଉଛି ଚିତ୍ତ, ଆମର ଚିତ୍ତ ଗୋଟେ ହାତୀ ଭଳି ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେଉନି, ତେଣୁ ଭଗବାନ ପଦ୍ମପତ୍ର ଆଶ୍ରୟ ନେଲେ ସେ ଆମ ଚିତ୍ତ ରୂପକ ହସ୍ତିକୁ ସେ ଅଙ୍କୁଶ କରିକି କଣ୍ଟ୍ରୋଲ କରିବେ। ଏ ହେଲା 4। ଆଉ ଗୋଟେ ହେଉଛି ଜବ, ଜବ ଜବର ସିଗ୍ନିଫିକାନ୍ସ ହେଉଛି ଯେ ଭୋଗ ପ୍ରବୃତ୍ତି ରହିଛି ସେ ଭୋଗ ପ୍ରବୃତ୍ତିକୁ ସେ ନଷ୍ଟ କରିବେ। ସମସ୍ତେ ଚାହୁଁଛନ୍ତି ଭୋଗ କରିବା ପାଇଁ, କିନ୍ତୁ ପ୍ରକୃତ ତାଙ୍କର ସ୍ଥିତି ହେଉଛି ସେମାନେ ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, ଏବଂ ଆମର ଆମେ ହେଉଛେ ତାଙ୍କୁ ଉପଭୋଗ ପ୍ରଦାନ କରିବା ପାଇଁ ଆମେ ଉଦ୍ଦିଷ୍ଟ, କାରଣ ଆମେ ହେଉଛେ ଭଗବାନଙ୍କର ଅଂଶ। ତେଣୁ ଏଇ ଯେଉଁ ଭୋଗ ପ୍ରବୃତ୍ତି ରହିଛି, ଏ ଭୋଗ ପ୍ରବୃତ୍ତି ସମସ୍ତଙ୍କର ରହିଛି। ତେଣୁ ଏଇ ଭୋଗ ପ୍ରବୃତ୍ତି ଯଦି ଜଣେ ଭଗବାନଙ୍କର ଶରଣ ଯିବେ ତାହେଲେ ସେ ଭୋଗ ପ୍ରବୃତ୍ତିରୁ ଉର୍ଦ୍ଧକୁ ଯାଇପାରିବେ। ତାପରେ ଆଉ ଗୋଟେ ରହୁଛି ଉର୍ଦ୍ଧ୍ୱ ରେଖା, ତାପରେ ଛତ୍ର, ତାପରେ ସ୍ୱସ୍ତିକ, ତାପରେ ଜାମ୍ବୁ ଫଳ ଏବଂ ଅଷ୍ଟକୋଣ, ଇଏ ହେଉଛି 11 ଚିହ୍ନ ଭଗବାନଙ୍କର ଦକ୍ଷିଣ ପାଦପଦ୍ମରେ ରହିଛି। ବାମ ପାଦରେ 8 ଚିହ୍ନ ରହିଛି, କ'ଣ କ'ଣ? ବାମ ପାଦରେ ମଧ୍ୟ ଚକ୍ର ରହିଛି, ଚକ୍ରଟା ବାମ ପାଦରେ ମଧ୍ୟ ରହିଛି। ଅମ୍ବର ବା ଆକାଶ, କାର୍ମୁକଂ, ଗୋସ୍ପଦ, ତ୍ରିକୋଣ, କଳସ, ଅର୍ଦ୍ଧଚନ୍ଦ୍ର, ମତ୍ସ୍ୟ, ଏଇ 8 ହେଉଛି ଭଗବାନ ପାଦପଦ୍ମରେ ବାମ ପାଦରେ ରହିଛି। ତେଣୁ ଏ ପାଦକୁ ଦେଖିଲେ, ପାଦପଦ୍ମକୁ ମୋର ଚିହ୍ନକୁ ସେ ଦେଖିଲେ, ପଦାନି ବ୍ୟକ୍ତ ମତାନି ନନ୍ଦ ଶୂନ ମହାତ୍ମନଃ ଲକ୍ଷନ୍ତେ ହି ଧ୍ୱଜାମ୍ବୁଜ ବଜ୍ରାଙ୍କୁଶ ଜବାଦିଭି। ଏଇଭଳି ଭାବରେ ବିଭିନ୍ନ ସବୁ ଭଗବାନ ପାଦପଦ୍ମର ଯେତେବେଳେ ଦେଖିଲେ ସେତେବେଳେ ତାଙ୍କର ଆଶା ସଞ୍ଚାର ହେଲା, କହିଲା ଏଇପଟେ ଯାଇଛନ୍ତି କୃଷ୍ଣ, ଖୋଜି ଖୋଜି ବୁଲୁଛନ୍ତି। ତାପରେ ଦେଖିଲେ ଯେ ଭଗବାନଙ୍କର ଯେଉଁ ପାଦପଦ୍ମ ଥିଲା, ଆଉ ଆଉ ଜଣଙ୍କର ପାଦପଦ୍ମ ମଧ୍ୟ ରହିଛି, ରାଧାରାଣୀଙ୍କର ମଧ୍ୟ ପାଦପଦ୍ମ ରହିଛି, ସେଠି ରହିଛି ରାଧାରାଣୀଙ୍କର ମଧ୍ୟ 19 ଚିହ୍ନ ରହିଛି। ତେଣୁ ସେଇଟାକୁ ଜାଣିକରି ସେମାନେ ଭାବିଲେ ପ୍ରକୃତରେ ଇଏ ହେଉଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀ, ରାଧାରାଣୀଙ୍କ ବିଷୟରେ ସେଇଠି ପ୍ରଥମ ଥର ପାଇଁ କହିଛନ୍ତି, ରାଧାଙ୍କର ନାମ ପରୋକ୍ଷ ଭାବରେ ନେଇଛନ୍ତି। ଅନୟାରାଧିତ ନୂନଂ ଭଗବାନ ହରିଡ଼ୀଶ୍ୱର ଜନ୍ମୋ ବିହାୟ ଗୋବିନ୍ଦ ପ୍ରୀତ ଜାମ ନୟଦ୍ରହ। ଯଦିଓ ଭଗବାନ ରାସଲୀଳାରେ ସମସ୍ତ ଗୋପୀମାନଙ୍କ ସହିତ ରାସ ନୃତ୍ୟ କରୁଥିଲେ, କିନ୍ତୁ ରାଧାଙ୍କୁ, ରାଧା ଯେହେତୁ ଭଗବାନଙ୍କର ଅନନ୍ୟ ଭାବରେ ଆରାଧନା କରିଛନ୍ତି, ଅନୟାରାଧିତ ନୂନଂ ଭଗବାନ ହରିଡ଼ୀଶ୍ୱର, ଭଗବାନ ଯିଏ ହେଉଛନ୍ତି ହରି, ଯିଏ ହେଉଛନ୍ତି ଈଶ୍ୱର, ସେ ଜନ୍ମ ବିହାୟ ଯାହାଙ୍କୁ ନେଇକରି ସେ ରାସ ସ୍ଥଳୀକୁ ତ୍ୟାଗ କରିକିରି ବିହାୟ ଗୋବିନ୍ଦ ପ୍ରୀତ ଜାମନ ରୟଦ୍ରହ ଗୋଟେ ଏକାନ୍ତ ସ୍ଥାନକୁ ଚାଲିଯାଇଥିଲେ। ତେଣୁ ସେମାନେ ଜାଣିଲେ ଇଏ ହେଉଛନ୍ତି ରାଧାରାଣୀଙ୍କ ସହିତ ବର୍ତ୍ତମାନ କୃଷ୍ଣ ଯାଉଛନ୍ତି। ତାପରେ କିଛି ବାଟ ଗଲା ପରେ ଦେଖିଲେ ରାଧାରାଣୀଙ୍କର ପାଦପଦ୍ମ ନାହିଁ, ତେଣୁ ସେମାନେ ଭାବିଲେ ବୋଧେ କୃଷ୍ଣ ରାଧାରାଣୀଙ୍କୁ ନା ତାଗ ନାହିଁ, ତାଙ୍କୁ ତାଙ୍କର ପାଦପଦ୍ମର ଅଧିକ ଭିତରକୁ ପଶିଯାଇଛି, ତେଣୁ ଭାବିଲେ ରାଧାରାଣୀଙ୍କୁ ବହନ କରିକି ସେ ନେଉଛନ୍ତି। ଏଇଭଳି ଭାବରେ ଦେଖିଲେ, ତାପରେ କିଛି ବାଟ ଗଲାପରେ ଦେଖିଲେ ଜଣେ ମୂର୍ଚ୍ଛା ହେଇକି ପଡ଼ିଛନ୍ତି, ସେତେବେଳେ ସେ ଦେଖିଲେ ଇଏ ହେଉଛନ୍ତି ରାଧାରାଣୀ। ତାପରେ ତାଙ୍କୁ ପୁଣି ପାଣି ଫାଣି ଦେଇ ଯେତେବେଳେ ଅଷ୍ଟାଙ୍ଗ କଲେ, ସେତେବେଳେ ସେ ରାଧାରାଣୀ କହୁଛନ୍ତି ଯେ, ରାଧାରାଣୀ କହୁଛନ୍ତି ଯେ ଆମେ ଯେଉଁ ଆସିଗଲୁ, ତତୋ ଗତ୍ୱା ବନୋଦ୍ଦେଶଂ ଦୃପ୍ତା କେଶବ ଅବ୍ରବୀତ ନ ପାର ଏହଂ ଚଳିତ ନୟମାଂ ଯତ୍ରତି ମନଃ। ଯେ ଆମେ ଯେତେବେଳେ ଆସିଗଲୁ, ରାସସ୍ଥଳୀ ତ୍ୟାଗ କରିକିରି ଏଠିକି ଆସିଲୁ, ଏଠି କୃଷ୍ଣଙ୍କୁ ମୁଁ କହିଲି, ମୋର ବହୁତ ଗର୍ବ ହେଇଗଲା, ରାଧାରାଣୀ କହୁଛନ୍ତି ମୋର ଗର୍ବ ହେଇଗଲା। ତେଣୁ ସେ କହିଲେ ନ ପାର ଏହଂ ଚଳିତ, ମୁଁ ଚାଲିପାରୁନି ହଉ, ନୟମାଂ ଯତ୍ରତି ମନ ମୋତେ ତୁମେ ବହନ କରିକିରି କାନ୍ଧିକି ଯେଉଁଠି ନେବା କଥା ନିଅ। ଏବମୁକ୍ତ୍ୱା ପ୍ରିୟମାହ ସ୍କନ୍ଧ ଆରୁହ୍ୟତାମିତି ତଥସ୍ଥାନ୍ତ ଦଧେ କୃଷ୍ଣ ସାବଧୁ ରନ୍ନୁତ ପଦ। ଭଗବାନ କହିଲେ ଠିକ୍ ଅଛି, ତାହେଲେ ତୁମ ମୋର କାନ୍ଧରେ ବସ। କହୁଛନ୍ତି ଭଗବାନ ଏଇ ସମୟରେ, ଏବମୁକ୍ତ ପ୍ରିୟମାହ, ପ୍ରିୟକୁ ପ୍ରିୟାଙ୍କୁ ଯେତେବେଳେ ଏଇଭଳି ଭାବରେ କହିଲେ, ସ୍କନ୍ଧ ଆରୁହ୍ୟତାମିତି ମୋର ସ୍କନ୍ଧରେ ଆରୋହଣ କର କହିଲେ ଯେତେବେଳେ, ତତସ୍ଥାନ୍ତ ଦଧେ କୃଷ୍ଣ, ସେ ସମୟରେ ରାଧା ଯେତେବେଳେ କାନ୍ଧରେ ବସିବା ପାଇଁ ଯାଉଛନ୍ତି, ସେ ସମୟରେ କୃଷ୍ଣ ଅନ୍ତର୍ଦ୍ଧାନ ହୋଇଗଲେ। ତେଣୁ ରାଧାରାଣୀ ବହୁତ ସନ୍ତପ୍ତ ହୋଇକରି କନ୍ଦନ କରୁଛନ୍ତି, ହା ନାଥ ରମଣ ଶ୍ରେଷ୍ଠ କ୍ୱାସି କ୍ୱାସି ମହାଭୁଜ ଦାସ୍ୟାସ୍ତେ କୃପଣୀ ଆମେ सख्ये दर्श सन्निधि भगवान को कांदी कांदी प्रार्थना कर नाथ रमण श्रेष्ठ प्रकृति भगवान होती प्रकृत उपभोगकारी क्वासी क्वासी महाभुज आप कड़े गले कड़े गले दास्यास्ते कृपण आमे मुंकर दासी मत आप सखे दर्श सन्निधि आपण दर्शन दिंतु ये भाव अनेक विलाप कर भगवान अंतर्धान जाती गोपी मैंने से आस पहुँचिकपर समस्त मिसिकी जा खोजिश एक अध्याय गोपी गीत वर्णना कर गोपी गीत 19 गीत अच्छी बहुत गभर तात्पर्य रही आम श्रीमद भागवत संस्कंद 29-30 अध्याय की रासलीला की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णव की दाय घोर प्रेमानंदे अर्पित संत सामंत गुरु सामंत।